ପ୍ରେରିତ ଶିଷ୍ୟମାନଙ୍କ କାର୍ଯ୍ୟର ବିବରଣୀ। ପ୍ରେରିତ ଏକ। ଶ୍ରଦ୍ଧେୟ ଥିଓଫିଲସ୍, ମୋର ପ୍ରଥମ ପୁସ୍ତକରେ ଯୀଶୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ସ୍ୱର୍ଗାରୋହଣ କରିବା ପର୍ଯ୍ୟନ୍ତ ଯେଉଁସବୁ କାର୍ଯ୍ୟ କରିଥିଲେ ଓ ଶିକ୍ଷା ଦେଇଥିଲେ ସେସବୁ ବିଷୟରେ ଲେଖିଥିଲି। ସ୍ୱର୍ଗାରୋହଣ ପୂର୍ବରୁ ଯେଉଁମାନଙ୍କୁ ସେ ନିଜର ଶିଷ୍ୟ ରୂପେ ମନୋନୀତ କରିଥିଲେ ସେମାନଙ୍କୁ ସେ ପବିତ୍ର ଆତ୍ମାଙ୍କର ଶକ୍ତିରେ ଶିକ୍ଷା ଦେଇଥିଲେ ସେତେବେଳେ ସେ ଜୀବିତ ଥିଲେ। ଏହା ପ୍ରମାଣ କରିବା ପାଇଁ ଓ ଶିଷ୍ୟମାନଙ୍କ ସନ୍ଦେହ ଦୂର କରିବା ପାଇଁ ସେ ତାଙ୍କର ମୃତ୍ୟୁ ପରେ 40 ଦିନ ପର୍ଯ୍ୟନ୍ତ ଅନେକ ଥର ସେମାନଙ୍କୁ ଦର୍ଶନ ଦେଇଥିଲେ। ସେମାନେ ଯୀଶୁଙ୍କୁ ଦେଖିଥିଲେ ଓ ଯୀଶୁ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ବୁଝାଇଥିଲେ। ସେମାନେ ଏକତ୍ରିତ ଥିବା ସମୟରେ ଯୀଶୁ ସେମାନଙ୍କୁ ଏହି ଆଜ୍ଞା ଦେଲେ, ଜେରୁସାଲେମ ପରିତ୍ୟାଗ କର ନାହିଁ, ପିତା ତୁମମାନଙ୍କୁ ଯାହା ପ୍ରଦାନ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ଏବଂ ଯେଉଁ ଦାନ ବିଷୟରେ ମୁଁ ତୁମମାନଙ୍କୁ କହିଥିଲି ତାହା ପାଇବା ପର୍ଯ୍ୟନ୍ତ ଅପେକ୍ଷା କର। ଯୋହନ ଜଳରେ ଦୀକ୍ଷିତ କରାଇଲେ, କିନ୍ତୁ ଅଳ୍ପ ଦିନ ମଧ୍ୟରେ ତୁମ୍ଭେମାନେ ପବିତ୍ର ଆତ୍ମାରେ ଦୀକ୍ଷିତ ହେବ। ଦିନେ ପ୍ରେରିତ ଶିଷ୍ୟମାନେ ଏକତ୍ର ଥିବାବେଳେ ଯୀଶୁଙ୍କୁ ପଚାରିଲେ, ପ୍ରଭୁ ଆପଣ କ'ଣ ବର୍ତ୍ତମାନ ଇସ୍ରାଏଲୀୟମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇଦେବେ? ଯୀଶୁ କହିଲେ, ସମୟ ଓ ମୁହୂର୍ତ୍ତକୁ ମୋ ପିତା ତାଙ୍କ କର୍ତ୍ତୃତ୍ୱାଧୀନ କରି ରଖିଛନ୍ତି, ଏସବୁ କେବେ ଘଟିବ ତୁମମାନଙ୍କ ଜାଣିବା ଆବଶ୍ୟକ ନାହିଁ, କିନ୍ତୁ ତୁମମାନଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ ତୁମେମାନେ ଶକ୍ତିରେ ପୂର୍ଣ୍ଣ ହେବ ଏବଂ ଜେରୁସାଲେମ, ଯିହୁଦା ଓ ସମୀରଣ ଓ ପୃଥିବୀର ଶେଷ ସୀମା ପର୍ଯ୍ୟନ୍ତ ମୋ ପାଇଁ ତୁମେମାନେ ସାକ୍ଷୀ ହେବ। ଏହା କହିବା ପରେ ଯୀଶୁଙ୍କୁ ସ୍ୱର୍ଗକୁ ନୀତ ହେବା ସେମାନେ ଦେଖିଲେ ଏବଂ ଖଣ୍ଡେ ମେଘର ଅନ୍ତରାଳରେ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ସେ ଉର୍ଦ୍ଧ୍ୱକୁ ଯିବା ପରେ ମଧ୍ୟ ସେମାନେ ସ୍ଥିର ଦୃଷ୍ଟିରେ ଆକାଶକୁ ଚାହିଁ ରହିଥିଲେ। ଶୁଭ୍ର ବସ୍ତ୍ର ପରିହିତ ଦୁଇ ବ୍ୟକ୍ତି ହଠାତ୍ ସେମାନଙ୍କ ପାଖରେ ଆସି ଠିଆ ହୋଇ କହିଲେ, ହେ ଗାଲିଲିୟମାନେ, କାହିଁକି ଏଠାରେ ଠିଆ ହୋଇ ଆକାଶକୁ ଚାହିଁ ରହିଛ? ଯୀଶୁ ତୁମ୍ଭମାନଙ୍କ ନିକଟରୁ ଯାଇ ସ୍ୱର୍ଗରେ ଗୃହୀତ ହୋଇଅଛନ୍ତି, କିନ୍ତୁ ସେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବା ତୁମେମାନେ ଦେଖିଲ, ଠିକ୍ ସେହି ପ୍ରକାରେ ସେ ପୁଣି ଫେରିଆସିବେ। ତାପରେ ପ୍ରେରିତ ଶିଷ୍ୟମାନେ ଜିତ ପର୍ବତରୁ ଜେରୁସାଲେମକୁ ଫେରିଗଲେ। ଜିତ ପର୍ବତ ସହରଠାରୁ 1 କିଲୋମିଟର ଦୂରରେ ଥିଲା। ସହରକୁ ଯାଇ ସେମାନେ ରହୁଥିବା କୋଠରୀରେ ପ୍ରବେଶ କଲେ। ସେହି ପ୍ରେରିତ ଶିଷ୍ୟମାନେ ହେଉଛନ୍ତି ପିତର, ଜୋହନ, ଜାକୁବ, ଆନ୍ଦ୍ରିୟ, ଫିଲିପ, ଥୋମା, ବର୍ଥଲମି, ମାଥ୍ୟୁ, ଆଲଫିଙ୍କ ପୁତ୍ର ଜାକୁବ, ଦେଶପ୍ରେମୀ ସିମୋନ ଓ ଜାକୁବଙ୍କ ପୁତ୍ର ଜିହୁଦା। ସେମାନେ ଅଧିକାଂଶ ସମୟରେ ଗୋଟିଏ ଦଳ ରୂପେ ପ୍ରାର୍ଥନା କରିବା ପାଇଁ ଏକତ୍ରିତ ହେଉଥିଲେ ଓ ସେମାନଙ୍କ ସହିତ ଯୀଶୁଙ୍କ ମାତା ମରିୟମ ଓ ଅନ୍ୟାନ୍ୟ ସ୍ତ୍ରୀ ଲୋକମାନେ ଏବଂ ଯୀଶୁଙ୍କ ଭାଇମାନେ ମଧ୍ୟ ଯୋଗ ଦେଉଥିଲେ। କିଛି ଦିନ ପରେ ପ୍ରାୟ 120 ଜଣ ବିଶ୍ୱାସୀମାନଙ୍କର ଏକ ସଭାରେ ପିତର ଛିଡ଼ା ହୋଇ କହିଲେ, ଭାଇମାନେ, ଯେଉଁ ଜିହୁଦା ଯୀଶୁଙ୍କୁ ଧରିବା ପାଇଁ ଶତ୍ରୁମାନଙ୍କୁ ବାଟ କଢ଼ାଇ ନେଇଥିଲା ତା ସମ୍ବନ୍ଧରେ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଭବିଷ୍ୟତବାଣୀ ଶୁଣାଇଥିଲେ। ଧର୍ମଶାସ୍ତ୍ରରେ ଉଲ୍ଲିଖିତ ସେହି କଥା ସଫଳ ହେବା ନିଶ୍ଚିତ ଥିଲା। ଅବଶ୍ୟ ଜିହୁଦା ଆମ ଦଳରେ ଥିଲା ଓ ଆମମାନଙ୍କର ଜଣେ ସହକର୍ମୀ ହେବା ପାଇଁ ମନୋନୀତ ହୋଇଥିଲା। ତାହାର ଅପକର୍ମ ଦ୍ୱାରା ଜିହୁଦା ପାଇଥିବା ଟଙ୍କାରେ ଗୋଟିଏ ଜମି କିଣା ହୋଇଥିଲା ଓ ସେହି ଜମିରେ ପଡ଼ି ତାହାର ମୃତ୍ୟୁ ହେଲା। ତାହାର ପେଟ ଫାଟିଯାଇ ଅନ୍ତଃବୁଜୁଳି ବାହାରି ପଡ଼ିଲା। ଜେରୁସାଲେମର ଲୋକମାନେ ଏସବୁ ଜାଣିପାରି ସେମାନଙ୍କ ଭାଷାରେ ଉକ୍ତ ଜମିର ନାମ ଆକେଲଦାମା, ଅର୍ଥାତ୍ ରକ୍ତକ୍ଷେତ୍ର ବୋଲି ରଖିଛନ୍ତି। ଏ ବିଷୟରେ ଗୀତ ସଂହିତାରେ ଲେଖାଯାଇଛି, ତାହାର ଗୃହ ଜନଶୂନ୍ୟ ହେଉ, ସେଥିରେ କେହି ବାସ ନ କରୁ। ଆହୁରି ମଧ୍ୟ ଲେଖାଯାଇଛି, ଅନ୍ୟ ଜଣେ ତାହାର କାର୍ଯ୍ୟରେ ନିଯୁକ୍ତ ହେଉ। ତେଣୁ ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନର ସାକ୍ଷୀ ହେବା ପାଇଁ ଆଉ ଜଣେ ଆମ ସହିତ ଯୋଗ ଦେବା ଆବଶ୍ୟକ। ଯୀଶୁ ଜୋହନଙ୍କଠାରୁ ଜଳଦୀକ୍ଷା ଗ୍ରହଣ କରିବା ସମୟରୁ ସ୍ୱର୍ଗାରୋହଣ ପର୍ଯ୍ୟନ୍ତ ସବୁ ସମୟରେ ପ୍ରଭୁ ଯୀଶୁ ଆମ ସହିତ ଗମନାଗମନ କରିବାବେଳେ ଯେଉଁ ଲୋକମାନେ ଆମ ଦଳରେ ଥିଲେ ସେମାନଙ୍କ ମଧ୍ୟରୁ ଜଣକୁ ଏଥିପାଇଁ ମନୋନୀତ କରିବାକୁ ହେବ। ସେମାନେ ଦୁଇ ଜଣଙ୍କ ନାମ ପ୍ରସ୍ତାବ କଲେ, ଜୋସେଫ, ଯେ ବର୍ଷବା ଓ ଜୁସ୍ତସ ବୋଲି ମଧ୍ୟ ପରିଚିତ, ଓ ମଥିଅସ। ପୁଣି ପ୍ରାର୍ଥନା କଲେ, ପ୍ରଭୁ ତୁମେ ପ୍ରତ୍ୟେକର ଚିନ୍ତା ଜାଣ, ଜିହୁଦା ଯେଉଁ ସ୍ଥାନରେ ରହିବା ଉପଯୁକ୍ତ ସେଠାକୁ ଚାଲିଯିବା ପରେ ତାହା ସ୍ଥାନରେ ତୁମ ଦ୍ୱାରା ମନୋନୀତ ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ପ୍ରେରିତ ଶିଷ୍ୟ କାର୍ଯ୍ୟ କରିବ ତାହା ଆମ୍ଭମାନଙ୍କୁ ଜଣାଅ। ତାପରେ ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ବାଛିବା ନିମନ୍ତେ ଗୁଲିବାଣ୍ଟ ହେଲା। ଗୁଲିବାଣ୍ଟରେ ମଥିଅସ୍ ମନୋନୀତ ହୋଇ 11 ଜଣ ପ୍ରେରିତ ଶିଷ୍ୟଙ୍କ ଦଳରେ ଅନ୍ତର୍ଭୁକ୍ତ ହେଲେ।